ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ସାଧାରଣ ଲୋକଙ୍କ ସୁବିଧା ସୁଯୋଗକୁ ଦୃଷ୍ଟିରେ ରଖି ସ୍ଥାୟୀ ପରିବର୍ତ୍ତନ ଦିଗରେ ବିଜ୍ଞାନର ଉପଯୋଗ ହେବା ଆବଶ୍ୟକ। ଗତକାଲି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଆୟୋଜିତ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ 2023 କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ଉନ୍ନତି କରି ଓଡ଼ିଶାକୁ ଅର୍ଥନୈତିକ ଓ ପ୍ରଗତିର ଶୀର୍ଷ ସ୍ଥାନରେ ପହଞ୍ଚାଇବା ମୂଳ ଉଦ୍ଦେଶ୍ୟ ହେବା ଆବଶ୍ୟକ। ଆଗାମୀ ଦିନରେ ଜୈବ ପ୍ରଯୁକ୍ତି ବିଦ୍ୟାର କ୍ଷେତ୍ରକୁ ଦୃଢ଼ କରିବା ଲାଗି ଓଡ଼ିଶା ମେରାଇନ୍ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ କରିଡର ନାମକ ପ୍ଲାଟଫର୍ମ ପ୍ରତିଷ୍ଠା ହେବ। କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ବିଜ୍ଞାନରେ ଯିଏ ଶକ୍ତିଶାଳୀ ହେବ ସେ ପ୍ରକୃତରେ ଶକ୍ତିଶାଳୀ ବୋଲି କହିଥିଲେ। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା 2025-26 ଆର୍ଥିକ ବର୍ଷ ନିମନ୍ତେ ବିଭାଗର ବ୍ୟୟବରାଦ ଗୃହରେ ମଞ୍ଜୁରୀ ଲାଗି ଆଗତ କରିଛନ୍ତି। ଏଥିରେ 15,222 କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ ଆଗତ କରାଯାଇଥିବାବେଳେ ଯୋଜନା ଖର୍ଚ୍ଚ ବାବଦକୁ 15,193 କୋଟି ଓ ପ୍ରଶାସନିକ ଖର୍ଚ୍ଚ ବାବଦକୁ 29 କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ କରାଯାଇଛି। ଶ୍ରୀମତୀ ପରିଡ଼ା କହିଛନ୍ତି, ରାଜ୍ୟର ସମସ୍ତ ମହିଳାଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ଏବଂ ସମାଜରେ ସେମାନଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଦିଗରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେ କହିଛନ୍ତି, ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ 355 କୋଟି ଟଙ୍କାର ଆବଣ୍ଟନ ପାଇଁ ପ୍ରସ୍ତାବ ରଖାଯାଇଥିବା ବେଳେ ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ 176 କୋଟିରୁ ଅଧିକ ଟଙ୍କାର ଆବଣ୍ଟନ କରାଯାଇଛି। ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ସ୍ଥାୟୀ କମିଟିର 10ମ ବୈଠକ ଭୁବନେଶ୍ୱର ଖାରବେଳ ଭବନସ୍ଥିତ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ତଥା ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ସ୍ଥାୟୀ କମିଟିର ଅଧ୍ୟକ୍ଷ ଗଣେଶ ରାମ ସିଂ ଖୁଣ୍ଟିଆ ଏଥିରେ ଅଧ୍ୟକ୍ଷତା କରି କହିଛନ୍ତି, ଜନକଲ୍ୟାଣ ଓ ବିକାଶମୂଳକ କାର୍ଯ୍ୟରେ ଜଙ୍ଗଲ ବିଭାଗ ପ୍ରତିବନ୍ଧକ ହେବ ନାହିଁ। ବୈଠକରେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ବଫର ଜୋନ୍ରେ ବିଏସ୍ଏନ୍ଏଲ୍ ଦ୍ୱାରା 34ଟି ମୋବାଇଲ୍ ଟାୱାର ସ୍ଥାପନ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। କଳାହାଣ୍ଡି ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନ ପାଇଁ ନିୟୋଜିତ ସିଆର୍ପିଏଫ୍ର 64 ବାଟାଲିୟନ୍ ପକ୍ଷରୁ ଯୁଗସାଇ ପାଟନାଠାରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ବୃଦ୍ଧି କରିବା ଏବଂ ଲୋକମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ତାଲିମ ପ୍ରଦାନ କରାଯାଇଥିଲା। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲାର 52 ଜଣ ବରିଷ୍ଠ ନାଗରିକ ଆଜି ବାରଣାସୀ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ। 7ଟି ଜିଲ୍ଲାର ବରିଷ୍ଠ ନାଗରିକଙ୍କ ସହ ଆଜି ପୂର୍ବାହ୍ନରେ ଏହି ଯାତ୍ରା ଆରମ୍ଭ ହେବ। ଗତକାଲି ଜିଲ୍ଲାର ତୀର୍ଥଯାତ୍ରୀମାନେ ସମ୍ବଲପୁର ପାନ୍ଥ ନିବାସରେ ପହଞ୍ଚିଥିଲେ। ଫୁଲବାଣୀ ଗାନ୍ଧି ସ୍ମୃତି ଭବନରେ ସମବାୟ ଦିବସ ପାଳିତ ହୋଇଯାଇଛି। ଆୟୋଜିତ ସଭାରେ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ଜିଲ୍ଲାର 13ଟି ଅଗ୍ରଣୀ ମହିଳା ଗୋଷ୍ଠୀଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରାଯାଇଥିଲା। ନୂଆପଡ଼ା ଜିଲ୍ଲାରେ ଉଦନ୍ତୀ ମହୋତ୍ସବ 2025 ଉଦ୍ଘାଟିତ ହୋଇଛି। ଏହି ଅବସରରେ ସିନାପାଲି ଦୁର୍ଗାମଣ୍ଡପରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ଓ ଛତର ବାହାରି ମା ମହୁଲଗୋଛନ ମନ୍ଦିର ଦେଇ ସହର ପରିକ୍ରମା କରିବା ପରେ ମହୋତ୍ସବ ସ୍ଥଳରେ ପହଞ୍ଚିଥିଲା। ଉଦ୍ଘାଟନୀ ଉତ୍ସବରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇ ଏହି ଉତ୍ସବ ପ୍ରାଚୀନ କଳା ସାହିତ୍ୟ ଓ ସଂସ୍କୃତିର ମହାମିଳନ ବୋଲି କହିଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭଦ୍ରକ ଜିଲ୍ଲା ରାଣୀତାଲ କୃଷକ ବିଜ୍ଞାନ କେନ୍ଦ୍ରଠାରେ କୃଷକ ଅଧିକାର ସୁରକ୍ଷା ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର 200ରୁ ଅଧିକ ଚାଷୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମୃତ୍ତିକା ସଂରକ୍ଷଣ ଅଧିକାର ଓ ବୌଦ୍ଧିକ ସମ୍ପତ୍ତି ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ରବିବାର ପର୍ଯ୍ୟନ୍ତ ରାଜ୍ୟର ଆଭ୍ୟନ୍ତରୀଣ ଓ ପଶ୍ଚିମ ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ। ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ତାପମାତ୍ରା 43 ଡିଗ୍ରୀରୁ ଉର୍ଦ୍ଧ୍ୱରେ ରହିବ ଏବଂ ଉପକୂଳ ଜିଲ୍ଲାଗୁଡ଼ିକରେ ମଧ୍ୟ ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିବାର ସମ୍ଭାବନା ରହିଛି। ସୂଚନା ଅନୁଯାୟୀ ଆଜି 6ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ସେ ଜିଲ୍ଲାଗୁଡ଼ିକ ହେଉଛି ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡି। ଏ ସମ୍ପର୍କରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,
ଟେମ୍ପରେଚର ବେଶୀ ରାଇଜ ହେବନି, 42 ତକ ଯିବାର ସମ୍ଭାବନା ଅଛି। ଗୋଟେ ଦୁଇଟା ଜାଗାରେ ହେଇପାରେ କି ବହୁତ ସମ୍ଭାବନା ବହୁତ କମ୍, 43 ଡିଗ୍ରୀ ସେଲସିୟସ୍ ଯିବା ପାଇଁ, କିନ୍ତୁ 40 ଡିଗ୍ରୀ ସେଲସିୟସ୍ କିମ୍ବା 41 ଡିଗ୍ରୀ ସେଲସିୟସ୍ ଯିବାର ବହୁତ ସମ୍ଭାବନା ରହିଛି। ଲୋକମାନଙ୍କୁ ସାବଧାନ ରହିବାକୁ ପଡ଼ିବ।
ଜାତୀୟ ଫେନ୍ସିଂ ଉପକନିଷ୍ଠ ପ୍ରତିଯୋଗିତାରେ ଓଡ଼ିଶାର ଲିଖିତ କୁମାର ବିଶ୍ୱାଳ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ ହରିୟାଣାର ଅଶ୍ୱିନୀ କୁମାରଙ୍କଠାରୁ 12-15 ପରାସ୍ତ ହୋଇଛନ୍ତି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ 26ତମ ଜାତୀୟ ଫେନ୍ସିଂ ଉପକନିଷ୍ଠ ପ୍ରତିଯୋଗିତାର ଗତକାଲି ଅଷ୍ଟମ ଦିନରେ ହରିୟାଣା ଗୋଟିଏ ସ୍ୱର୍ଣ୍ଣ, 2 ରୌପ୍ୟ ଓ 3 ବ୍ରୋଞ୍ଜ ପଦକ ହାସଲ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।